आकाशवाणी संवाद पढ़ुछन्ति प्रज्ञा परिमिता जेना। सेमिकंडक्टर क्षेत्रे भारत शक्ति केन्द्रे परिणत हेबा लागि समस्त प्रकार पदक्षेप नेब कहिले प्रधानमन्त्री नरेन्द्र मोदी। अंगारकाम्ल ह्रास दिगरे सबुज हाइड्रोजेनर प्रभावको व्यापक करिबा उपरे प्रधानमन्त्रीको गुरुत्व। जातीय फ्लोरेन्स नाइटिंगेल पुरस्कार 2024 प्रदान कले राष्ट्रपति द्रौपदी मुर्मु। जम्मू काश्मीरर किस्तवाड़ अन्तर्गत 8 विधानसभा निर्वाचन मण्डलीरे प्रचार जोरदार। एवं भिएतनामे घूर्णिझड़ यागि प्रभावे 141 जनक प्राणहानि 69 जन निखोज। सेमिकंडक्टर क्षेत्रे भारत शक्ति केन्द्रे परिणत हेबा लागि समस्त प्रकार पदक्षेप नेब बोलि प्रधानमन्त्री नरेन्द्र मोदी कहिछन्ति। ग्रेटर नोएडाठारे सेमिकन इण्डिया 2024 आज उद्घाटन करि से कहिछन्ति वर्तमानर युग हेउछि सिलिकन कूटनीतिर। देशरे चिप उत्पादन पई भारत सरकार लक्ष्य रखिछन्ति। प्रत्येक जन्त्रे भारत निर्मित चिपको सन्निवेशित करा उपरे से गुरुत्व दिछन्ति। देशरे इलेक्ट्रोनिक्स और सेमिकंडक्टर शिल्पको त्वरान्वित करबा लागि विभिन्न पदक्षेप ग्रहण करा प्रधानमन्त्री कहिछन्ति। चलित दशन्धि शेष सुद्धा इलेक्ट्रोनिक्स क्षेत्र 500 बिलियन डलारे पहुँचे बोली लक्ष्य रखाई फळरे 60 लाख निजुक्ति सुयोग सृष्टि होइपारे बोली प्रधानमन्त्री कहिछन्ति। ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଡିଜିଟାଲ୍ ଇଣ୍ଡିଆ ଟେଲିକମ୍ ମାଧ୍ୟମରେ ଭାରତ ସବୁ ନାଗରିକଙ୍କ ପାଇଁ ପ୍ରଯୁକ୍ତିକୁ ନିକଟତର କରାଇପାରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି କ୍ଷେତ୍ରରେ ଦେଖାଦେଇଥିବା ସଂକଟ ବିଶ୍ୱବ୍ୟାପୀ ଉଦ୍ବେଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅଙ୍ଗାରକାମ୍ଳ ହ୍ରାସ ଦିଗରେ ସବୁଜ ହାଇଡ୍ରୋଜେନ୍ର ପ୍ରଭାବକୁ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସବୁଜ ହାଇଡ୍ରୋଜେନ୍ ଉପରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରିବା ଅବସରରେ ଅନ୍ତର୍ଜାତୀୟ ସହଯୋଗ ମାଧ୍ୟମରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଏ ସଂକ୍ରାନ୍ତ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଭବିଷ୍ୟତ ପାଇଁ ଯେ କେବଳ ବିପଦ ସୃଷ୍ଟି କରୁଛି ତାହା ନୁହେଁ, ତାହାର ପ୍ରଭାବ ଏବେଠୁ ଅନୁଭୂତ ହେଲାଣି। ଶକ୍ତି ସଂକଟ ଦୂର କରି ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଦିଗରେ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁଜ ଗ୍ରହ ସୃଷ୍ଟି କରିବା ଦିଗରେ ଭାରତ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। ସବୁଜ ଶକ୍ତି ଦିଗରେ ଭାରତ G20 ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରଥମ ଦେଶ ଭାବେ ପ୍ୟାରିସ୍ ରାଜିନାମାକୁ ପାଳନ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏଥିପାଇଁ ଥିବା 2030 ଲକ୍ଷ୍ୟ ପୂରଣର 9 ବର୍ଷ ପୂର୍ବରୁ ଭାରତ ଏ ଦିଗରେ ପଦକ୍ଷେପ ନେବାରେ ସଫଳ ହୋଇଛି। ଗତ 10 ବର୍ଷ ମଧ୍ୟରେ ଭାରତର ଅଣଜୀବାଶ୍ମ ଇନ୍ଧନ କ୍ଷମତା ପ୍ରାୟ 300% ବୃଦ୍ଧି ପାଇଥିବାବେଳେ ସୌରଶକ୍ତି କ୍ଷମତା ମଧ୍ୟ 3000%+ ବଢ଼ିବା ଉଲ୍ଲେଖନୀୟ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ କେବଳ ଏତିକି ସଫଳତା ଭିତରେ ରହିନାହିଁ, ଏ କ୍ଷେତ୍ରରେ ଆଉ ଅଭିନବ ପଦକ୍ଷେପ ନେବାରେ ପ୍ରୟାସରତ ରହିଛି। ବିଶ୍ୱ ଶକ୍ତି ଦୃଶ୍ୟପଟରେ ସବୁଜ ହାଇଡ୍ରୋଜେନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ବିଷୟ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଶିଳ୍ପଗୁଡ଼ିକରୁ ଅଙ୍ଗାରକାମ୍ଳ ହ୍ରାସ ହେବାରେ ସବୁଜ ହାଇଡ୍ରୋଜେନ୍ ବିଶେଷ ସହାୟକ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ 2023 ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଥିଲା। ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଉପଯୋଗିତାକୁ ବ୍ୟାପକ କରି ଭାରତକୁ ଏ କ୍ଷେତ୍ରରେ ବିଶ୍ୱକେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତ ଗବେଷଣା ଓ ବିକାଶ ଦିଗରେ ବ୍ୟାପକ ପୁଞ୍ଜିନିବେଶ କରିଚାଲିଛି। ଶିଳ୍ପ ଓ ଶୈକ୍ଷିକ ଭାଗିଦାରିତା ଯୋଗୁଁ ଏ ଦିଗରେ ଷ୍ଟାର୍ଟଅପ୍ ଏବଂ ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2024 ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ଏହି ପୁରସ୍କାର ପ୍ରଦାନ ଆରମ୍ଭ କରାଯାଇଥିଲା। ନର୍ସମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର ସଂଯୁକ୍ତା ସେଟ୍ଟିଙ୍କୁ ଏହି ପୁରସ୍କାର ମିଳିଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀରର କିସ୍ତୱାଡ଼ର ଚେନାବ ଉପତ୍ୟକା, ଡୋଡା ଏବଂ ରାମବନ୍ର 3 ଜିଲ୍ଲା ଅନ୍ତର୍ଗତ 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା 18 ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଏଥିନିମନ୍ତେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଆସନ୍ତା 14 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋଡାସ୍ଥିତ ସ୍ୱୋର୍ଟସ୍ ଷ୍ଟାଡିୟମ୍ଠାରେ ନିର୍ବାଚନୀ ର୍ୟାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଡୋଡାଠାରେ ମଧ୍ୟ ନିର୍ବାଚନ ପ୍ରଚାର କରିବେ। କଂଗ୍ରେସ ପକ୍ଷରୁ ଇମ୍ରାନ୍ ପ୍ରତାପ ଗଡ଼ି ଆସନ୍ତା 13 ତାରିଖରେ ଚାରୁଆ କାହାରାଠାରେ ନିର୍ବାଚନ ର୍ୟାଲିରେ ଅଂଶଗ୍ରହଣ କରିବେ। ଜାତୀୟ କନ୍ଫରେନ୍ସ ଦଳ ନେତା ଉମର ଅବଦୁଲ୍ଲା ମଧ୍ୟ ଡୋଡାଠାରେ ଆସନ୍ତାକାଲି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ କାଶ୍ମୀରରେ ଆଜି ଭୋର ସମୟରେ ପାକିସ୍ତାନ ସେନା ଯୁଦ୍ଧବିରତି ଉଲ୍ଲଂଘନ କରି ଭାରତୀୟ ସେନା ଉପରେ ଗୁଳିଚାଳନା କରିଛି। ଏଥିରେ ବିଏସ୍ଏଫ୍ର ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ସେନା ଆକ୍ରମଣର ଜବାବରେ ଭାରତୀୟ ସେନା ପ୍ରତି ଆକ୍ରମଣ କରିଥିଲା, କିନ୍ତୁ ପାକିସ୍ତାନର କେହି ଆହତ ହୋଇଥିବା ସମ୍ପର୍କରେ ସଠିକ୍ ସୂଚନା ମିଳିନାହିଁ। ବିଏସ୍ଏଫ୍ର ଜନୈକ ମୁଖପାତ୍ର କହିଛନ୍ତି ରାତି ପ୍ରାୟ 2:35 ସମୟରେ ସୀମାନ୍ତବର୍ତ୍ତୀ ଅଖନୁର ସେକ୍ଟର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ବିଏସ୍ଏଫ୍ ଯବାନମାନେ ତା'ର ଉଚିତ ଜବାବ ମଧ୍ୟ ଦେଇଥିଲେ। ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ସଜାଗ ହୋଇ ରହିଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ 2021 ମସିହା ଫେବୃୟାରୀ 25 ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉଲ୍ଲଂଘନ ବୁଝାମଣା ଅନୁଷ୍ଠିତ ହୋଇଥିଲା। ଗୁଜରାତର କଚ୍ଛ ଅନ୍ତର୍ଗତ ଆଦାସା ଏବଂ ଲଖପତ୍ ଅଞ୍ଚଳରେ ଅଜଣା ଜ୍ୱରରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କଚ୍ଛ ଅଞ୍ଚଳ ଗସ୍ତ କରି ସନ୍ଦିଗ୍ଧ 16 ଜଣଙ୍କ ମଧ୍ୟରୁ 11 ଜଣଙ୍କର ଅଜଣା ଜ୍ୱରରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମକୁ କହିଛନ୍ତି। ଅନ୍ୟ 5 ଜଣଙ୍କର ବିଭିନ୍ନ ରୋଗରେ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଏହି ଅଜଣା ଜ୍ୱରରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଅଞ୍ଚଳରେ ସର୍ବେକ୍ଷଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଭିଏତନାମରେ ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ ସଂଗଠିତ ବନ୍ୟା ଏବଂ ଭୂସ୍କଳନରେ 141 ଜଣଙ୍କର ମୃତ୍ୟୁ ହେବା ସହ 69 ଜଣ ନିଖୋଜ ଅଛନ୍ତି। ଭିଏତନାମର ଜାତୀୟ ଜଳ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ରାଜଧାନୀ ହାନୋଇଠାରେ ପ୍ରବାହିତ ରେଡ୍ ରିଭରରେ ଜଳସ୍ତର ବିପଦ ସଂକେତଠାରୁ ଉର୍ଦ୍ଧ୍ୱରେ ରହିଛି। ସେହିପରି କେନ୍ଦ୍ର ପକ୍ଷରୁ ଥାଓ ନଦୀରେ ମଧ୍ୟ ଜଳସ୍ତର ଅଧିକ ବୃଦ୍ଧି ପାଇବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଭିଏତନାମ ଉତ୍ତର ପୂର୍ବାଞ୍ଚଳ ଉପକୂଳରେ ଗତ ଶନିବାର ଦିନ ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ଭୂସ୍କଳନ ହୋଇଥିଲା, ଫଳରେ ସେଠାକାର ଶିଳ୍ପାଞ୍ଚଳ ଏବଂ ଜନବସତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଫିଲିପାଇନ୍ସ ଏବଂ ହାଇନାନ୍ର ଦକ୍ଷିଣାଞ୍ଚଳରେ ମଧ୍ୟ ଘୂର୍ଣ୍ଣିଝଡ଼ ହୋଇଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ବିଦର୍ଭ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶର ଉତ୍ତର ପୂର୍ବାଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଏବଂ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ମଧ୍ୟପ୍ରଦେଶ ଏବଂ ତତ୍ସଂଲଗ୍ନ ଉତ୍ତରପ୍ରଦେଶର କେନ୍ଦ୍ରାଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଆଗାମୀ 6 ଦିନ ମଧ୍ୟରେ ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦିଆଯାଇଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 14-16 ତାରିଖ ମଧ୍ୟରେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି। ଚୀନ୍ର ହୁଲନୋବର୍ଠାରେ ଚାଲିଥିବା ପୁରୁଷ ଏସୀୟ ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ମାଲେସିଆ ମଧ୍ୟରେ ମୁକାବିଲା ହେବ। ପୂର୍ବ ମ୍ୟାଚ୍ଗୁଡ଼ିକରେ ଭାରତ ଚୀନ୍କୁ 3-0 ଏବଂ ଜାପାନକୁ 5-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଭାରତ ଏହି ଦୁଇଟି ବିଜୟ ସହ 6 ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ରାଉଣ୍ଡ ରବିନ୍ ଲିଗ୍ ଫର୍ମାଟ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଗ୍ରୁପ୍ ପର୍ଯ୍ୟାୟର ତାଲିକାର ପ୍ରଥମ 4 ସ୍ଥାନରେ ଥିବା ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 16 ତାରିଖ ଦିନ ସେମିଫାଇନାଲ୍ ଏବଂ 17 ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଶକ୍ତିକେନ୍ଦ୍ରରେ ପରିଣତ ହେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଙ୍ଗାରକାମ୍ଳ ହ୍ରାସ ଦିଗରେ ସବୁଜ ହାଇଡ୍ରୋଜେନ୍ର ପ୍ରଭାବକୁ ବ୍ୟାପକ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2024 ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାମ୍ମୁ କାଶ୍ମୀର କିସ୍ତୱାଡ଼ା ଅନ୍ତର୍ଗତ 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର ଏବଂ ଭିଏତନାମରେ ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ 141 ଜଣଙ୍କର ପ୍ରାଣହାନୀ, 69 ଜଣ ନିଖୋଜ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।